ନମସ୍କାର, ମୁଁ ତୃପ୍ତିମୟୀ ମାଝୀ କହୁଛି, ରଙ୍ଗମାଟିଆ ତଳଗଡ଼ ସାହିରୁ, ନମ୍ବର ୱାର୍ଡ଼। ଆମର ଏଠି ଡ୍ରେନ୍ର ଅସୁବିଧା ରହୁଛି, ଟିକେ ଡ୍ରେନ୍ ଫୁଲ୍ ହେଇଯାଉଛି, ବର୍ଷା ଦିନେ ବହୁତ ହଇରାଣର ସମ୍ମୁଖୀନ ହଉଛୁ। ଦୟାକରିକି ଯଦି ଆମର ଯଦି ଡ୍ରେନ୍କୁ ସଫା କରିଦେଇଥାନ୍ତା ତାହେଲେ ଆମେ ବହୁତ ଭଲରେ ରହିପାରନ୍ତୁ।